ଓମ୍ ଶାନ୍ତି। ଆଜି 27 ଅଗଷ୍ଟ 2025 ବାପ୍ତା ତାଙ୍କର ସାକାର ମଧୁର ମହାବାକ୍ୟ। ବାବାଜୀ ସାରେ କହୁଛନ୍ତି, ମିଠେ ବଚେ, ନିଜର ସତପ୍ରଧାନ ଭାଗ୍ୟ ଗଢ଼ିବା ପାଇଁ ୟାଦରେ ରହିବାର ଖୁବ୍ ପୁରୁଷାର୍ଥ କର। ସର୍ବଦା ମନେ ରହୁ ଯେ ମୁଁ ଆତ୍ମା, ମୋତେ ବାବାଙ୍କଠାରୁ ପୁରା ସମ୍ପତ୍ତି ନେବାକୁ ହେବ। ଆଜିର ପ୍ରଶ୍ନ, ପିଲାମାନଙ୍କୁ ୟାଦର ଚାର୍ଟ ରଖିବା ପାଇଁ ମୁସ୍କିଲ କାହିଁକି ଲାଗୁଛି? ଉତ୍ତର, କାହିଁକି ନା କେତେକ ସନ୍ତାନ ୟାଦକୁ ଯଥାର୍ଥ ଭାବେ ବୁଝିପାରୁନାହାନ୍ତି, ବସୁଛନ୍ତି ଯୋଗରେ ଆଉ ବୁଦ୍ଧି ବାହାରେ ଏଣେ ତେଣେ ଘୁରି ବୁଲୁଛି, ଶାନ୍ତ ହେଉନାହିଁ, ତେଣୁ ସେମାନେ ବାୟୁମଣ୍ଡଳକୁ ଖରାପ କରିଥାନ୍ତି, ୟାଦ ତ କରୁ ହିଁ ନାହାନ୍ତି, ତେଣୁ ଚାର୍ଟ କିପରି ଲେଖିବେ? ଯଦି କହି ମିଛ ଲେଖୁଛନ୍ତି ତେବେ ସେମାନଙ୍କୁ ବହୁତ ଦଣ୍ଡ ମିଳୁଛି। ସତ୍ୟ ପିତାଙ୍କୁ ତ ସତ୍ୟ ହିଁ ଜଣାଇବାକୁ ହେବ। ଆଜିର ଗୀତ, ତକ୍ତିର ଜଗାକର ଆଇ ହୁଁ ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ତଥାପି ଆତ୍ମିକ ବାବା ପ୍ରତ୍ୟହ ବୁଝାଉଛନ୍ତି ଯେ ଯେତେ ସମ୍ଭବ ଦେହି ଅଭିମାନୀ ହୁଅ, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଉ, କାହିଁକି ନା ତୁମେ ଜାଣିଛ ଆମେ ସେହି ବେହଦ ବାବାଙ୍କଠାରୁ ବେହଦ ସୁଖର ଭାଗ୍ୟ ଗଢ଼ିବାକୁ ଆସିଛୁ, ତେଣୁ ନିଶ୍ଚୟ ବାବାଙ୍କୁ ମନେ ପକାଇବାକୁ ହେବ। ପବିତ୍ର ସତପ୍ରଧାନ ନ ହୋଇ ସତପ୍ରଧାନ ଭାଗ୍ୟ ଗଢ଼ି ପାରିବ ନାହିଁ, ଏହାକୁ ଭଲ ଭାବରେ ମନେ ରଖ। ମୂଳ କଥା ହେଉଛି ଗୋଟିଏ, ଏହାକୁ ନିଜ ପାଖରେ ଲେଖି ରଖ। ବାହୁରେ ନାମ ଲେଖିଥାନ୍ତି ନା, ତୁମେ ମଧ୍ୟ ଲେଖିଦିଅ, ମୁଁ ଏକ ଆତ୍ମା, ବେହଦ ବାବାଙ୍କଠାରୁ ମୁଁ ବର୍ଷା ନେଉଛି, କାହିଁକି ନା ମାୟା ଭୁଲାଇ ଦେଉଛି। ହାତରେ ଲେଖିଦେଲେ ବାରମ୍ବାର ମନେ ପଡ଼ିବ। ମନୁଷ୍ୟ ଭଗବାନଙ୍କ ସ୍ମରଣ କରିବା ନିମନ୍ତେ ବାହୁରେ ଓମ୍ ଅଥବା କୃଷ୍ଣଙ୍କ ଚିତ୍ର ଆଦି ଲଗାଇଥାନ୍ତି, ଏହା ତ ହେଉଛି ନୂଆରୁ ନୂଆ ୟାଦ। ଏହାକୁ କେବଳ ଅବିନାଶୀ ବାବା ହିଁ ବୁଝାଉଛନ୍ତି। ଏହାକୁ ବୁଝିବା ଦ୍ୱାରା ତୁମେ ସୌଭାଗ୍ୟଶାଳୀ ତ କ'ଣ ପଦ୍ମା ପଦ୍ମ ଭାଗ୍ୟଶାଳୀ ହେଉଛ। ବାବାଙ୍କୁ ନ ଜାଣିବା କାରଣରୁ, ତାଙ୍କୁ ୟାଦ ନ କରିବା କାରଣରୁ କାଙ୍ଗାଳ ହୋଇଯାଇଛ। କେବଳ ହିଁ ବାବା, ଯିଏକି ସଦାକାଳ ପାଇଁ ଜୀବନକୁ ସୁଖୀ କରିବା ପାଇଁ ଆସିଛନ୍ତି, ଯଦିଓ ୟାଦ କରନ୍ତି ପରନ୍ତୁ ତାଙ୍କୁ ବିଲକୁଲ ଜାଣିନାହାନ୍ତି। ବିଦେଶୀମାନେ ମଧ୍ୟ ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା ଭାରତବାସୀଙ୍କଠାରୁ ଶିଖିଛନ୍ତି। ଭାରତର ପତନ ହେବାରୁ ସମସ୍ତଙ୍କର ପତନ ହୋଇଛି, ନିଜର ଏବଂ ସମସ୍ତଙ୍କର ପତନ ପାଇଁ ଭାରତ ହିଁ ଦାୟୀ। ବାବା କହୁଛନ୍ତି, ମୁଁ ମଧ୍ୟ ଏଠାକୁ ଆସି ଭାରତକୁ ସ୍ୱର୍ଗ ସତ୍ୟଖଣ୍ଡ କରୁଛି। ଏପରି ସ୍ୱର୍ଗର ରଚୟିତାଙ୍କର କେତେ ଗ୍ଲାନି କରିଦେଇଛନ୍ତି, ଭୁଲି ଯାଇଛନ୍ତି, ସେଥିପାଇଁ ଲେଖା ଅଛି ୟଦା ୟଦା ହି ଧର୍ମସ୍ୟ। ଏହାର ଅର୍ଥ ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି। ବଳିହାରୀ ତ ଏକା ବାବାଙ୍କର, ଏବେ ତୁମେ ଜାଣୁଛ ବାବା ଆସୁଛନ୍ତି ନିଶ୍ଚୟ, ଶିବ ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ ଶିବ ଜୟନ୍ତୀର ମହତ୍ଵ ରଖିନାହାନ୍ତି। ଏବେ ତୁମେ ପିଲାମାନେ ଜାଣୁଛ, ଜରୁର ଆସିଥିଲେ, ଯାହାର ଜୟନ୍ତୀ ପାଳନ କରୁଛନ୍ତି ସେହି ସତ୍ୟଯୁଗୀ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ଅନ୍ୟ ସମସ୍ତେ ଜାଣିଛନ୍ତି ଯେ ଆମର ଧର୍ମ ଅମୁକ ସମୟରେ ଅମୁକ ସ୍ଥାପନ କରିଛନ୍ତି, ତାଙ୍କ ପୂର୍ବରୁ ଦେବୀ ଦେବତା ଧର୍ମ ହିଁ ଥିଲା, ଏହି ଧର୍ମ କିପରି ଲୋପ ପାଇଗଲା ତାହା ଆଦୌ ଜାଣିନାହାନ୍ତି। ଏବେ ବାବା ଆସି ବୁଝାଉଛନ୍ତି, ବାବା ହିଁ ସବୁଠାରୁ ଶ୍ରେଷ୍ଠ, ଆଉ କାହାର ବି ମହିମା ନାହିଁ। ଧର୍ମସ୍ଥାପଙ୍କର କ'ଣ ମହିମା କରାଯିବ? ବାବା ହିଁ ପବିତ୍ର ଦୁନିଆର ସ୍ଥାପନା ଏବଂ ପତିତ ଦୁନିଆର ବିନାଶ କରାଇ ତୁମକୁ ମାୟା ଉପରେ ବିଜୟପ୍ରାପ୍ତ କରାଉଛନ୍ତି, ଏହା ହେଉଛି ବେହଦର କଥା। ସାରା ବେହଦ ଦୁନିଆ ଉପରେ ରାବଣ ରାଜ୍ୟ ଚାଲିଛି, ହଦ୍ର ଲଙ୍କା ଆଦିର କୌଣସି କଥା ନାହିଁ। ଏହି ହାର ଜିତ୍ର କାହାଣୀ ମଧ୍ୟ ସାରା ଭାରତ, ବାକି ସବୁ ହେଉଛି ଶାଖା ପ୍ରଶାଖା। ଭାରତରେ ହିଁ ଦୁଇ ମୁକୁଟ ଧରି ଏବଂ ଏକ ମୁକୁଟ ଧରି ରାଜା ହୋଇଥାନ୍ତି, ଆଉ ଯେଉଁ ସବୁ ବଡ଼ ବଡ଼ ବାଦଶାହମାନେ ହୋଇକି ମରିଯାଇଛନ୍ତି, କାହାର ଉପରେ ବି ଲାଇଟ୍ର ମୁକୁଟ ରହୁନାହିଁ, କେବଳ ଦେବୀ ଦେବତାଙ୍କ ବ୍ୟତୀତ। ଦେବତାମାନେ ତ ସ୍ୱର୍ଗର ମାଲିକ ଥିଲେ ନା, ବାସ୍ତବରେ ଶିବ ବାବାଙ୍କୁ ପରମପିତା ପତିତ ପାବନ କୁହାଯାଏ, ୟାଙ୍କୁ କିପରି ଲାଇଟ୍ ଦେଇପାରିବେ? ଲାଇଟ୍ ସେବେ ଦିଆଯାଇପାରିବ ଯେବେ ବିନା ଲାଇଟ୍ ପତିତ ହେବେ। ଶିବ ବାବା କେବେ ବିନା ଲାଇଟ୍ ବାଲା ପତିତ ହୁଅନ୍ତି ନାହିଁ। ବିନ୍ଦୁ ଉପରେ କିପରି ଲାଇଟ୍ ଦେଇ ହେବ, ଅସମ୍ଭବ। ଦିନକୁ ଦିନ ତୁମକୁ ବହୁତ ଉହଗୁହ କଥା ବୁଝାଯାଉଛି। ଯିଏ ଯେତେ ବୁଦ୍ଧିରେ ଧାରଣ କରିପାରିବ, ମୁଖ୍ୟ ହେଉଛି ହିଁ ୟାଦର ଯାତ୍ରା। ଏଥିରେ ମାୟାର ବହୁତ ବିଘ୍ନ ପଡ଼ିଥାଏ। ଯଦିଓ କହି ୟାଦର ଚାର୍ଟରେ 50-60% ଲେଖି ମଧ୍ୟ ଦେଉଛନ୍ତି, ପରନ୍ତୁ ବୁଝିପାରୁନାହାନ୍ତି ଯେ ୟାଦର ଯାତ୍ରା କାହାକୁ କୁହାଯାଏ। ବାରମ୍ବାର ପଚାରୁଛନ୍ତି, ଏହି କଥାକୁ ୟାଦ କୁହାଯିବ କି? ବହୁତ ମୁସ୍କିଲ। ତୁମେ ଏଠାରେ 10-15 ମିନିଟ୍ ବସୁଛ, ସେଥିରେ ମଧ୍ୟ ଯାଞ୍ଚ କର, ୟାଦରେ ଭଲ ଭାବରେ ରହିଛି। ବହୁତ ଅଛନ୍ତି ଯେଉଁମାନେ କି ୟାଦରେ ରହିପାରୁ ନାହାନ୍ତି, ତେଣୁ ସେମାନେ ବାୟୁମଣ୍ଡଳକୁ ଖରାପ କରିଦେଉଛନ୍ତି। ଅନେକ ଅଛନ୍ତି ଯେଉଁମାନେ କି ୟାଦରେ ନ ରହିବା କାରଣରୁ ବିଘ୍ନ ପକାଉଛନ୍ତି, ତେଣୁ ସାରା ଦିନ ବୁଦ୍ଧି ବାହାରେ ଭ୍ରମିତ ହେଉଛି। ତାହା କ'ଣ ଏଠାରେ ବସିଲେ ଶାନ୍ତ ହୋଇଯିବ? ସେଥିପାଇଁ ୟାଦର ଚାଟ ମଧ୍ୟ ରଖୁନାହାନ୍ତି। ମିଛ ଲେଖିବା ଦ୍ୱାରା ତ ଆହୁରି ଅଧିକ ଦଣ୍ଡ ପଡ଼ିବ। ବହୁତ ସନ୍ତାନମାନେ ଭୁଲ କରୁଛନ୍ତି ଏବଂ ଲୁଚାଉଛନ୍ତି, ସତ୍ୟ କଥା କହୁନାହାନ୍ତି। ଯଦି ବାବା ପଚାରିଲେ ଏବଂ ମିଛ କହିଲ, ତେବେ କେତେ ଦୋଷ ହୋଇଯିବ, କେତେ ବି ବଡ଼ ନିକୃଷ୍ଟ କାମ କରିଥିବ। ସତ୍ୟ ସତ୍ୟ କହିବାରେ ଲଜ୍ଜା ଆସିବ। ପ୍ରାୟତଃ ସବୁ ମିଛ କହିବେ। ମିଛ ମାୟା, ମିଛ କାୟା, ମିଛ ସାରା ସଂସାର ଅଟେ ନା, ଏକଦମ ଦେହ ଅଭିମାନରେ ଆସିଯାଉଛନ୍ତି। ସତ୍ୟ ଶୁଣାଇବା ତ ଭଲ କଥା, ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଶିଖିବେ। ଏଠାରେ ତ ସତ୍ୟ କହିବାକୁ ପଡ଼ିବ। ଜ୍ଞାନ ସହିତ ୟାଦର ଯାତ୍ରା ମଧ୍ୟ ଜରୁରୀ, କାହିଁକି ନା ୟାଦ ଯାତ୍ରା ଦ୍ୱାରା ହିଁ ନିଜର ଏବଂ ବିଶ୍ୱର କଲ୍ୟାଣ ହେବ। ଜ୍ଞାନ ବୁଝାଇବା ତ ବହୁତ ସହଜ, ୟାଦରେ ହିଁ ମେହନତ ରହିଛି। ବାକି ବୀଜରୁ ବୃକ୍ଷ କିପରି ବାହାରୁଛି, ଏହା ତ ସମସ୍ତେ ଜାଣିଛନ୍ତି। ବୁଦ୍ଧିରେ 84 ଜନ୍ମର ଚକ୍ର ରହିଛି, ବୀଜ ଏବଂ ବୃକ୍ଷର ଜ୍ଞାନ ରହିଛି ନା। ବାବା ତ ସତ୍ୟ ଚୈତନ୍ୟ ଜ୍ଞାନର ସାଗର ଅଟନ୍ତି, ତାଙ୍କ ପାଖରେ ହିଁ ବୁଝାଇବା ପାଇଁ ଜ୍ଞାନ ରହିଛି। ଏହା ହେଉଛି ବିଲକୁଲ ଅସାଧାରଣ କଥା। ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ, ଏହା ମଧ୍ୟ କାହାକୁ ଜଣା ନାହିଁ। ସମସ୍ତେ ନେତି ନେତି କରି ଚାଲିଗଲେ, ଅବଧିକୁ ହିଁ ନ ଜାଣିଥିଲେ, ବାକି କ'ଣ ଜାଣିବେ। ତୁମ ମଧ୍ୟରେ ବି ବହୁତ କମ୍ ଅଛନ୍ତି ଯେଉଁମାନେ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ସେମିନାର ଅର୍ଥାତ୍ ଆଲୋଚନା ଚକ୍ର ମଧ୍ୟ ଡକାଇଥାନ୍ତି। ନିଜ ନିଜର ବିଚାର ଦିଅନ୍ତୁ। ବିଚାର ତ ଯେ କେହି ବି ଦେଇପାରିବେ, ଏପରି ନୁହେଁ ଯେ ଯାହାଙ୍କର ନାମ ଅଛି ସେଇମାନେ ହିଁ କେବଳ ବିଚାର ଦେବେ। ଆମର ନାମ ତ ନାହିଁ, ଆମେ କିପରି ବିଚାର ଦେବୁ? ଏଭଳି ଭାବନା ଠିକ୍ ନୁହେଁ। କେହି ବି ସେବା ଅର୍ଥେ କୌଣସି ବିଚାର ଥିଲେ, ଉପଦେଶ ଥିଲେ ଲେଖିପାରିବ। ବାବା କହୁଛନ୍ତି ଯେ ମନରେ କୌଣସି ବିଚାର ଆସିଲେ ଲେଖିବା ଦରକାର ଯେ। ବାବା ଏହି ଉପାୟରେ ସେବା ବହୁତ ବଢ଼ିପାରିବ। ଯେ କେହି ବି ରାୟ ଦେଇପାରିବେ, ଦେଖିବା କେଉଁ କେଉଁ ପ୍ରକାରର ବିଚାର ଦେଇଛନ୍ତି। ବାବା ତ କହୁଛନ୍ତି, କେଉଁ ଯୁକ୍ତିରେ ଆମେ ଭାରତର କଲ୍ୟାଣ କରିବୁ, ସମସ୍ତଙ୍କୁ ସନ୍ଦେଶ ଦେବୁ। ପରସ୍ପର ମଧ୍ୟରେ ବିଚାର ବିମର୍ଶ କରି ବାବାଙ୍କ ପାଖକୁ ଲେଖି ପଠାଅ। ମାୟା ସମସ୍ତଙ୍କୁ ଭୁଲାଇ ଶୁଆଇ ଦେଇଛି। ବାବା ସେତେବେଳେ ଆସନ୍ତି ଯେତେବେଳେ ମୃତ୍ୟୁ ସମ୍ମୁଖରେ ଥାଏ। ବର୍ତ୍ତମାନ ବାବା କହୁଛନ୍ତି, ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା, ପଢ଼ ବା ନ ପଢ଼ ନିଶ୍ଚୟ ମରିବାକୁ ହେବ। ପ୍ରସ୍ତୁତି କର ବା ନ କର, ନୂଆ ଦୁନିଆ ନିଶ୍ଚୟ ସ୍ଥାପନ ହେବ। ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି ସେମାନେ ନିଜର ପ୍ରସ୍ତୁତି କରୁଛନ୍ତି। ସୁଧାମାଙ୍କ ଉଦାହରଣର ଗାୟନ ମଧ୍ୟ ରହିଛି, ମୁଠାଏ ଚାଉଳ ନେଇ ଆସିଲେ। ବାବାମାଙ୍କୁ ମଧ୍ୟ ମହଲ ମିଳିବା ଦରକାର, ତାଙ୍କ ପାଖରେ ତ ଚାଉଳ ମୁଠିଏ ହିଁ ଅଛି, ତେବେ କ'ଣ କରିବେ। ବାବା ମଧ୍ୟ ମମାଙ୍କ ଉଦାହରଣ ଦେଉଛନ୍ତି, ଚାଉଳ ମୁଠାଏ ମଧ୍ୟ ଆଣିନଥିଲେ, ତଥାପି କେତେ ଉଚ୍ଚ ପଦ ପାଇଗଲେ। ଏଥିରେ ପଇସାର କୌଣସି କଥା ନାହିଁ, ୟାଦରେ ରହିବାକୁ ହେବ ଏବଂ ନିଜ ସମାନ କରିବାକୁ ହେବ। ବାବାଙ୍କର ତ କୌଣସି ପାଉଣା ଆଦି ନେବାର ନାହିଁ, ଭାବୁଛନ୍ତି ଆମ ପାଖରେ ପଇସା ପଡ଼ି ରହିଛି, ତେବେ କାହିଁକି ନା ଯଜ୍ଞରେ ସ୍ୱାହା ନ କରିବୁ, ବିନାଶ ତ ନିଶ୍ଚୟ ହେବ, ସବୁ ବ୍ୟର୍ଥ ହୋଇଯିବ, ସେଥିରୁ କିଛି ତ ସଫଳ କରିଦିଏ। ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ଦାନ ପୁଣ୍ୟ ଆଦି ନିଶ୍ଚୟ କରିଥାନ୍ତି, ତାହା ହେଉଛି ପାପ ଆତ୍ମାମାନଙ୍କର। ପାପ ଆତ୍ମାମାନଙ୍କୁ ଦାନ ପୁଣ୍ୟ, ତଥାପି ତାର ଅଳ୍ପ କାଳ ପାଇଁ ଫଳ ମିଳିଥାଏ। ମନେକର କେହି ୟୁନିଭର୍ସିଟି କଲେଜ ଆଦି ତିଆରି କରୁଛନ୍ତି, ପଇସା ଅଧିକ ରହିଛି, ଧର୍ମଶାଳା ଆଦି ତିଆରି କରୁଛନ୍ତି, ତେବେ ତାଙ୍କୁ ପରଜନ୍ମରେ ଘରଦ୍ୱାର ଆଦି ଭଲ ମିଳିଯିବ, କିନ୍ତୁ ରୋଗ ଆଦି ତ ହେବ ନା। ମନେକର କେହି ଡାକ୍ତରଖାନା ତିଆରି କରିଥିବେ, ତେବେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ତାହାଦ୍ୱାରା ସବୁ କାମନା ତ ପୂରଣ ହୋଇନଥାଏ। ଏଠାରେ ତ ବେହଦ ବାବାଙ୍କ ଦ୍ୱାରା ତୁମର ସବୁ ମନୋକାମନା ପୂର୍ଣ୍ଣ ହୋଇଯାଉଛି, ତୁମେ ନିଜେ ପବିତ୍ର ହେଉଛ, ତେଣୁ ତୁମର ସବୁ ଧନ ବିଶ୍ୱକୁ ପାବନ କରିବାରେ ଲଗାଇବା ଉଚିତ ନା। ପୁଣି ମୁକ୍ତି, ଜୀବନ ମୁକ୍ତି ହେଉଛି, ତାହା ମଧ୍ୟ ଅଧା କଳ୍ପ ପାଇଁ ସମସ୍ତେ କହୁଛନ୍ତି। ଆମକୁ ଶାନ୍ତି କିପରି ମିଳିବ? ଶାନ୍ତି ତ ଶକ୍ତି ଧାମରେ ମିଳିବ, ଏବଂ ସତ୍ୟ ଯୁଗରେ ଏକ ଧର୍ମ ଥିବା କାରଣରୁ ସେଠାରେ ଅଶାନ୍ତି ରହିବ ନାହିଁ। ଅଶାନ୍ତି ଥାଏ ରାବଣ ରାଜ୍ୟରେ, ଗାୟନ ମଧ୍ୟ ରହିଛି ନା, ରାମ ରାଜା ରାମ ପ୍ରଜା ରାମ ସାହୁକାର, ତାହା ହେଉଛି ଅମର ଲୋକ। ଅମର ଲୋକରେ ମୃତ୍ୟୁ ଅକ୍ଷର ରହିବ ନାହିଁ। ଏଠାରେ ତ ବସୁ ବସୁ ଅଚାନକ ମରିଯାଉଛନ୍ତି, ଏହାକୁ ମୃତ୍ୟୁ ଲୋକ, ତାକୁ ଅମର ଲୋକ କୁହାଯାଏ। ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ, ଗୋଟିଏ ପୁରୁଣା ଶରୀର ଛାଡ଼ିବା ପରେ ପୁଣି ଶିଶୁ ଜନ୍ମ ନିଅନ୍ତି, ରୋଗ ହୁଏ ନାହିଁ, ତୁମର କେବଳ ଫାଇଦା ହେଉଛି। ଶ୍ରୀ ଶ୍ରୀଙ୍କ ମତରେ ତୁମେ ସଦା ନିରୋଗୀ ହେଉଛ, ତେଣୁ ଏପରି ରୁହାନୀ ସେଣ୍ଟର କେତେ ଖୋଲିବା ଉଚିତ, ଅଳ୍ପ କେତେ ଜଣ ଆସିଲେ ମଧ୍ୟ ଏହା କ'ଣ କମ୍ କଥା କି? ବର୍ତ୍ତମାନ ସମୟରେ କୌଣସି ବି ମନୁଷ୍ୟ ଡ୍ରାମାର ଅବଧିକୁ ଜାଣିନାହାନ୍ତି, ପଚାରନ୍ତି ତୁମକୁ ପୁଣି ଏସବୁ କିଏ ଶିଖାଇଲେ? ଆରେ ଆମକୁ ବାବା ଶିଖାଉଛନ୍ତି, ଏତେ ଢେର ବ୍ରହ୍ମା କୁମାର କୁମାରୀ ଅଛନ୍ତି, ତୁମେ ମଧ୍ୟ ହେଉଛ ବି କେ ଶିବ ବାବାଙ୍କର ସନ୍ତାନ, ତୁମେ ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟ। ଇଏ ହେଲେ ମନୁଷ୍ୟମାନଙ୍କର ଗ୍ରେଟ ଗ୍ରେଟ ଗ୍ରେଣ୍ଡ ଫାଦର ମାନେ ଆଦି ପିତା, ଏହାଙ୍କ ଠାରୁ ଆମେ ବି କେ ମାନେ ସୃଷ୍ଟି ହୋଇଛୁ, କୁଟୁମ୍ବ ସବୁ ଥାଏ ନା। ତୁମର ଦେବୀ ଦେବତା କୁଳ ବହୁତ ସୁଖଦାୟୀ ଥିଲା, ଏଠାରେ ତୁମେ ଉତ୍ତମ ହେଉଛ, ପୁଣି ସେଠାରେ ରାଜ୍ୟ କରୁଛ, କାହାର ବୁଦ୍ଧିରେ ରହିବ ନାହିଁ? ଏହା ମଧ୍ୟ ପିଲାମାନଙ୍କୁ ବୁଝାଯାଉଛି ଯେ ଦେବତାମାନଙ୍କ ପାଦ ଏହି ତମ ପ୍ରଧାନ ଦୁନିଆରେ ପଡ଼ିପାରିବ ନାହିଁ, ଜଡ଼ ଚିତ୍ରର ପରଛାଇ ପଡ଼ିପାରେ, ଚୈତନ୍ୟରେ ଦେବୀ ଦେବତାଙ୍କ ପାଦ ଏଠାରେ ପଡ଼ିପାରିବ ନାହିଁ। ତେଣୁ ବାବା କହୁଛନ୍ତି ପିଲାମାନେ ପ୍ରଥମତଃ ୟାଦର ଯାତ୍ରାରେ ରୁହ ଏବଂ କୌଣସି ବିକର୍ମ କର ନାହିଁ, ତଥା ସେବାର ଯୁକ୍ତି ବାହାର କର। ପିଲାମାନେ କହୁଛନ୍ତି ବାବା ଆମେ ତ ଲକ୍ଷ୍ମୀନାରାୟଣଙ୍କ ପରି ହେବୁ। ବାବା କହୁଛନ୍ତି ତୁମ ମୁଖରେ ଗୋଲାପ, କିନ୍ତୁ ଏଥିପାଇଁ ମେହନତ ମଧ୍ୟ କରିବାକୁ ହେବ। ଉଚ୍ଚ ପଦ ପାଇବାକୁ ହେଲେ ନିଜ ସମାନ ତିଆରି କରିବାର ସେବା କର। ତୁମେ ଦିନେ ଦେଖିବ ଜଣେ ଜଣେ ପଣ୍ଡା ନିଜ ସାଥିରେ 100-200 ଯାତ୍ରୀ ମଧ୍ୟ ନେଇ ଆସିବେ, ଆଗକୁ ଗଲେ ଦେଖିବ ପୂର୍ବରୁ କ'ଣ କିଛି କହିହେବ ନାହିଁ, ଯାହା ହେଉଥିବ ତାହା ଦେଖୁଥିବ। ଏହା ହେଉଛି ବେହଦ୍ର ଡ୍ରାମା। ବାବାଙ୍କ ସହିତ ତୁମର ସବୁଠାରୁ ମୁଖ୍ୟ ଅଭିନୟ ରହିଛି, ଯାହାକି ତୁମେ ପୁରୁଣା ଦୁନିଆକୁ ନୂଆ କରୁଛ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏବେ ତୁମେ ସୁଖଧାମର ମାଲିକ ହେଉଛ, ସେଠାରେ ଦୁଃଖର ଚିହ୍ନବର୍ଣ୍ଣ ରହିବ ନାହିଁ। ବାବା ହେଉଛନ୍ତି ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା, ଆସି ଦୁଃଖରୁ ମୁକ୍ତ କରୁଛନ୍ତି। ଭାରତବାସୀ ଭାବୁଛନ୍ତି ଆମ ପାଖେ ଏତେ ଧନ ଅଛି, ବଡ଼ ବଡ଼ ମହଲ ଅଛି, ବିଜୁଳି ଅଛି, ବାସ୍ ଏହା ହିଁ ସ୍ୱର୍ଗ। ଏସବୁ ହେଲା ମାୟାର। ସୁଖ ପାଇଁ ବହୁତ ସାଧନ ତିଆରି କରୁଛନ୍ତି, ବହୁତ ବଡ଼ ମହଲ ଘର ଆଦି ତିଆରି କରୁଛନ୍ତି, ପୁଣି ଅଚାନକ କିପରି ମୃତ୍ୟୁ ହୋଇଯାଉଛି। ସେଠାରେ ମୃତ୍ୟୁରେ ଭୟ ନାହିଁ, ଏଠାରେ ଅଚାନକ ମରିଯାଉଛନ୍ତି, ପୁଣି କେତେ ଶୋକ କରୁଛନ୍ତି। ଆଉ ସମାଧି ପାଇବାକୁ ଯାଇ କେତେ ଲୁହ ବୁହାଉଛନ୍ତି। ପ୍ରତ୍ୟେକଙ୍କର ନିଜସ୍ୱ ନୀତି ପ୍ରଥା ରହିଛି, ଅନେକ ମତ ରହିଛି। ସତ୍ୟଯୁଗରେ ଏପରି କଥା ହେବ ନାହିଁ, ସେଠାରେ ତ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଯିବେ। ତେଣୁ ତୁମେ କେତେ ସୁଖ ପ୍ରାପ୍ତି କରିବାକୁ ଯାଉଛ, ସେଥିପାଇଁ କେତେ ପୁରୁଷାର୍ଥ କରିବା ଦରକାର। କଦମ କଦମରେ ମତ ନେବା ଉଚିତ, ଗୁରୁଙ୍କର ଅଥବା ପତିଙ୍କ ମତ ନେଇଥାନ୍ତି, ନଚେତ ନିଜ ମତରେ ଚାଲିଥାନ୍ତି। ଆସୁରୀ ମତ କ'ଣ କାମ ଦେବ? ଆସୁରୀ ଆଡ଼କୁ ହିଁ ଧକ୍କା ଦେବ। ଏବେ ତୁମକୁ ମିଳୁଛି ଈଶ୍ୱରୀୟ ମତ, ଏହା ଶ୍ରେଷ୍ଠରୁ ଶ୍ରେଷ୍ଠ ମତ। ସେଥିପାଇଁ ଗାୟନ ମଧ୍ୟ ରହିଛି, ଶ୍ରୀମତ୍ ଭଗବାନ ଓ ବାଚ। ତୁମେ ପିଲାମାନେ ଶ୍ରୀମତ ଦ୍ୱାରା ସାରା ବିଶ୍ୱକୁ ସ୍ୱର୍ଗ କରୁଛ, ସେହି ସ୍ୱର୍ଗର ତୁମେ ମାଲିକ ହେଉଛ। ସେଥିପାଇଁ ତୁମକୁ ପ୍ରତ୍ୟେକ କଦମରେ ଶ୍ରୀମତ ନେବାକୁ ହେବ। କିନ୍ତୁ କାହାର ଭାଗ୍ୟରେ ନଥିଲେ ପୁଣି ଶ୍ରୀମତରେ ଚାଲନ୍ତି ନାହିଁ। ବାବା ବୁଝାଉଛନ୍ତି, ଯଦି କାହାର ନିଜସ୍ୱ କିଛି ବୁଦ୍ଧି ଅଛି ବା ରାୟ ଅଛି, ତେବେ ବାବାଙ୍କ ପାଖକୁ ଲେଖି ପଠାଇ ଦିଅ। ବାବା ଜାଣିଛନ୍ତି କେଉଁ କେଉଁ ମାନେ ରାୟ ଦେବା ପାଇଁ ଯୋଗ୍ୟ ଅଟନ୍ତି। ନୂଆ ନୂଆ ସନ୍ତାନ ବାହାରୁଛନ୍ତି, ବାବା ତ ଜାଣିଛନ୍ତି ନା କେଉଁମାନେ ହେଉଛନ୍ତି ଭଲ ଭଲ ସନ୍ତାନ। ଦୋକାନୀମାନଙ୍କୁ ମଧ୍ୟ ରାୟ ବାହାର କରିବା ଦରକାର। ଏପରି ଉପାୟ କରନ୍ତୁ ଯେପରି ସମସ୍ତଙ୍କୁ ବାବାଙ୍କର ପରିଚୟ ମିଳିବ। ଦୋକାନରେ ମଧ୍ୟ ସମସ୍ତ ଗ୍ରାହକଙ୍କୁ ବାବାଙ୍କ ସ୍ମୃତି ଦିଅ। ଭାରତରେ ସତ୍ୟଯୁଗ ଥିବା ସମୟରେ ଏକ ଧର୍ମ ଥିଲା, ଏଥିରେ ନାରାଜ ହେବାର କୌଣସି କଥା ନାହିଁ। ସମସ୍ତଙ୍କର ପିତା ଜଣେ। ବାବା କହୁଛନ୍ତି ମୋତେ ୟାଦ କଲେ ତୁମର ବି କର୍ମ ବିନାଶ ହୋଇଯିବ, ସ୍ୱର୍ଗର ମାଲିକ ହୋଇଯିବ। ଆଚ୍ଛା ମିଠା ମିଠା ସିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା ସୁପ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ୧, ଶ୍ରୀମତରେ ଚାଲି ସାରା ବିଶ୍ୱକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ, ବହୁତଙ୍କୁ ନିଜ ସମାନ କରିବାକୁ ହେବ, ଆସୁରୀ ମତଠାରୁ ନିଜକୁ ସମ୍ଭାଳିବାକୁ ହେବ। ଧାରଣା ନମ୍ବର ୨, ୟାଦର ମେହନତ ଦ୍ୱାରା ଆତ୍ମାକୁ ସତ ପ୍ରଧାନ କରିବାକୁ ହେବ। ସୁଦାମା ଭଳି ଯାହା କିଛି ଚାଉଳ ମୁଠି ଅଛି ତାକୁ ସବୁ ସଫଳ କରି ନିଜର ସର୍ବକାମନା ସିଦ୍ଧ କରିବାକୁ ହେବ। ବରଦାନ, ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ। ଏହିଭଳି ଦୃଢ଼ ସଂକଳ୍ପ ଦ୍ୱାରା ଅବିନାଶୀ ଅମର ହୁଅ। ବିସ୍ତାର, ଯେଉଁ ପିଲାମାନେ ଏହିଭଳି ଦୃଢ଼ ସଂକଳ୍ପ କରିଥାନ୍ତି ଯେ ମୋର ତ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ସେମାନଙ୍କର ସ୍ଥିତି ସ୍ୱତ ଏବଂ ସହଜରେ ଏକରସ ଅର୍ଥାତ୍ ଅଚଳ ହୋଇଯାଏ। ଏହି ଦୃଢ଼ ସଂକଳ୍ପ ଦ୍ୱାରା ସର୍ବ ସମ୍ବନ୍ଧଗୁଡ଼ିକର ଅବିନାଶୀ ତାର ଯୋଡ଼ି ହୋଇଯାଇଥାଏ ଏବଂ ସର୍ବଦା ଅବିନାଶୀ ଭବ ଅମର ଭବର ବରଦାନ ମିଳିଯାଏ। ଏହା ବ୍ୟତୀତ ଦୃଢ଼ ସଂକଳ୍ପ କରିବା ଦ୍ୱାରା ପୁରୁଷାର୍ଥରେ ମଧ୍ୟ ବିଶେଷ ରୂପରେ ଲିଫ୍ଟ ମିଳିଯାଏ ଏବଂ ଯେଉଁମାନଙ୍କର ଏକମାତ୍ର ବାବାଙ୍କ ସହିତ ସମ୍ବନ୍ଧ ରହିଛି ସେମାନଙ୍କୁ ସର୍ବପ୍ରାପ୍ତିଗୁଡ଼ିକ ଆପେ ଆପେ ମିଳିଯାଏ। ଆଜିର ସ୍ଲୋଗାନ, ଭାବିବା, କହିବା ଏବଂ କରିବା ଏହି ତିନୋଟିକୁ ଏକାଭଳି କର, ତେବେ କୁହାଯିବ ସର୍ବୋତ୍ତମ ପୁରୁଷାର୍ଥୀ। ଅବ୍ୟକ୍ତ ଇଶାରେ ଯଦି ସହଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଆଜିର ଇଶାରା ଯେଉଁ ସମୟରେ ଯେଉଁ ସମ୍ବନ୍ଧର ଆବଶ୍ୟକତା ଅଛି ସେହି ସମ୍ବନ୍ଧରେ ଭଗବାନଙ୍କୁ ନିଜର କରିଦିଅ। ଦିଲରେ ମେରା ବାବା ଏବଂ ବାବା କହିବେ ମୋର ବଚେ, ଏହିଭଳି ସ୍ନେହର ସାଗରରେ ସମାହିତ ହୋଇଯାଅ, ଅର୍ଥାତ୍ ବୁଡ଼ି ରୁହ। ଏହି ସ୍ନେହ ହିଁ ଛତ୍ରଛାୟାର କାମ କରିଥାଏ। ଏହା ଭିତରକୁ ମାୟା ଆସିପାରିବ ନାହିଁ। ଏହା ହିଁ ହେଉଛି ସହଜ ଯୋଗୀ ହେବାର ସହଜ ସାଧନ। ଓ ଶାନ୍ତି।